Hello? Hello? ହଁ ସାର୍, ଆମେ 63 ନମ୍ବର ୱାର୍ଡ ତପୋବନ ବସ୍ତିରୁ କହୁଥିଲୁ କି ଆପଣ ମୋ ପିଲାଟା 90% ଡିଜାବୁଲ୍ ଅଛି, ମୁଁ ତା କଥା ସବୁ ବୁଝାବୁଝି କରୁଛି। ସାର୍ ଏଠି ଆସିଥିଲେ, ଆମେ ତାଙ୍କୁ ସବୁ ଅସୁବିଧା ବିଷୟରେ କହିଲୁ, କିନ୍ତୁ ତାପରେ ତ କାଇଁ କିଛି ଷ୍ଟେପ୍ ନେଲେନି, ଆଉ ଆସିଲେନି କେହି। ଗ୍ରୁପ ଗୋଟେ କରିବା କଥା, ଏଷ୍ଟେଜ ଆମେ ସବୁ ରେଡି ହେଇକିନା ଅଛୁ, କିଛି ବି କଲେନି। ତେଣୁ ଆମେ କଣ ସୁବିଧା ପାଇପାରିବୁ କିଛି ଆମେ ଜାଣିପାରୁନୁ। ତ ଲୋକମାନେ ବହୁତ କଥା ବି କହୁଛନ୍ତି, ଆମେ ତାଙ୍କ ଡକ୍ୟୁମେଣ୍ଟ ସବୁ ମାଗି ଆଣିଲୁ। କାଇଁ କଣ ହେଲା, ଗୋଟେ କ୍ୟାମ୍ପ କହିଲେ କରିବା ପାଇଁ, ଡିଜାବୁଲ ମାନ ପାଇଁ କ୍ୟାମ୍ପ କରିବାକୁ କହିଲେ। 42 ଜଣ ଆମର ଡିଜାବୁଲ ପର୍ସନ ଏଠି ଅଛନ୍ତି, କଣ ତା ପାଇଁ ସୁବିଧା କରୁଛନ୍ତି ଆପଣ? ତେଣୁ ଆପଣ ତୁରନ୍ତ ଟିକେ ସେ କ୍ୟାମ୍ପ କରିବେ, କଣ ଟିକେ ସୁବିଧା ଦେବେ। ବିଶେଷ କରିକି ତାଙ୍କର ସେ ଟ୍ରିଟମେଣ୍ଟ କଥା ବି ଆମେ କହିଥିଲୁ, ଇନ୍ଷ୍ଟ୍ରୁମେଣ୍ଟ ବି ପାଇଲେନି କେହି, ସେ କଥା ଟିକେ କଲେ ଆମେ ଟିକେ ଖୁସି ହୁଅନ୍ତୁ।